ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଦେଶ ଆସନ୍ତାକାଲି ପାଳନ କରିବ 77ତମ ଗଣତନ୍ତ୍ର ଦିବସ। ଆଉ କିଛି ସମୟ ମଧ୍ୟରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ରାଷ୍ଟ୍ରପତି। ଶିଳ୍ପ ଓ ଷ୍ଟାର୍ଟଅପ୍ ଉଦ୍ୟୋଗ ସହ ଜଡ଼ିତ ଯୁବବର୍ଗଙ୍କୁ ଗୁଣବତ୍ତା ଉପରେ ଗୁରୁତ୍ୱ ଦେବାକୁ ଆକାଶବାଣୀର ମନ୍ କି ବାତ୍ରେ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ପାଇଁ ଘୋଷଣା ହେଲା ପଦ୍ମ ପୁରସ୍କାର, ଓଡ଼ିଶାରୁ 4 ଜଣ ମନୋନୀତ। ରାଜ୍ୟର 4 ଜଣଙ୍କୁ ସାହସିକତା ପଦକ, ବିଶିଷ୍ଟ ସେବା ପାଇଁ 2 ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ଏବଂ 37ତମ ସର୍ବଭାରତୀୟ ଲାଲମଣି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆସନ୍ତାକାଲି ସମ୍ବଲପୁର ଏବଂ ଭୁବନେଶ୍ୱର ମଧ୍ୟରେ ହେବ ଫାଇନାଲ ମ୍ୟାଚ। ବିସ୍ତୃତ ସମ୍ବାଦ, ଦେଶ ଆସନ୍ତାକାଲି 77ତମ ଗଣତନ୍ତ୍ର ଦିବସ ପାଳନ କରିବ। ଏହାର ଅବ୍ୟବହିତ ପୂର୍ବରୁ ଆଉ କିଛି ସମୟ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବେ। ଆଜି ସନ୍ଧ୍ୟା 7ଟାରେ ଆକାଶବାଣୀର ସମସ୍ତ ଜାତୀୟ ନେଟୱାର୍କ ଏବଂ ଦୂରଦର୍ଶନ ଚ୍ୟାନେଲରେ ହିନ୍ଦୀ ଏବଂ ପରେ ପରେ ଇଂରାଜୀ ଭାଷାରେ ଏହା ପ୍ରସାରିତ ହେବ। ଦୂରଦର୍ଶନର ବିଭିନ୍ନ ଆଞ୍ଚଳିକ ଚ୍ୟାନେଲରେ ସ୍ଥାନୀୟ ଭାଷାରେ ଏହାର ପ୍ରସାରଣ କରାଯିବ। ଆକାଶବାଣୀରେ ରାତି 9:30ରେ ଅଭିଭାଷଣର ଅନୁବାଦ ଆଞ୍ଚଳିକ ଭାଷାରେ ପ୍ରସାରିତ ହେବ। 77ତମ ଗଣତନ୍ତ୍ର ଦିବସ ଅବସରରେ ଆସନ୍ତାକାଲି ରାଷ୍ଟ୍ରପତି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସ ପରେଡ୍ ପୂର୍ବାହ୍ନ 10:30ରେ ଆରମ୍ଭ ହେବ। ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ବିଷୟବସ୍ତୁ ରହିଛି ସ୍ୱତନ୍ତ୍ରତାର ମନ୍ତ୍ର ବନ୍ଦେ ମାତରମ୍ ଏବଂ ସମୃଦ୍ଧିକା ମନ୍ତ୍ର ଆତ୍ମନିର୍ଭର ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କର୍ତ୍ତବ୍ୟ ପଥରେ ପହଞ୍ଚିବା ପରେ ତାଙ୍କୁ ମାର୍ଚ୍ଚପାଷ୍ଟ ମାଧ୍ୟମରେ ସ୍ୱାଗତ ସମ୍ଭର୍ଦ୍ଧନା ଦିଆଯିବ। ଏଥିରେ ସେନାବାହିନୀର ଯବାନ, ଅର୍ଦ୍ଧସାମରିକ ବାହିନୀ, ବେସାମରିକ ବାହିନୀ, ଏନ୍ସିସି ଏବଂ ଏନ୍ଏସ୍ଏସ୍ର ସଦସ୍ୟମାନେ ଅଂଶଗ୍ରହଣ କରିବେ। ଚଳିତ ବର୍ଷ ପରେଡ୍ରେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟ୍ରୋନିଓ କୋସ୍ତା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭୋନ୍ ଡେର୍ ଲିଏନ୍ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ର ସରକାରଙ୍କର ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟର 30ଟି ପ୍ରଜ୍ଞାପନ ମେଢ଼ ପରେଡ୍ରେ ପ୍ରଦର୍ଶିତ ହେବ। ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତିର ସ୍ୱତନ୍ତ୍ର ଗାନ ଏବଂ ବିଭିନ୍ନ କ୍ଷେତ୍ରରେ ଭାରତର ଦ୍ରୁତ ପ୍ରଗତି ସମ୍ପର୍କିତ ଦୃଶ୍ୟ ଏହି ପ୍ରଜ୍ଞାପନ ମେଢ଼ରେ ସ୍ଥାନ ପାଇବ। ତିନି ବାହିନୀ ପକ୍ଷରୁ ଅପରେସନ୍ ସିନ୍ଦୁର ମିଳିତ ଉଦ୍ୟମରେ ବିଜୟ ସମ୍ପର୍କରେ ସ୍ୱତନ୍ତ୍ର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ। ସରକାରଙ୍କ ପକ୍ଷରୁ ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ଆଜି ଘୋଷଣା କରାଯାଇଛି। କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ର ସିଂ ଦେଓଲଙ୍କୁ ମରଣୋତ୍ତର ପଦ୍ମବିଭୂଷଣ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ତାଙ୍କ ସହ ଅନ୍ୟ 4 ଜଣଙ୍କ ନାମ ଏହି ପୁରସ୍କାର ପାଇଁ ଘୋଷଣା କରାଯାଇଛି। 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି। ସାହିତ୍ୟ ଓ ଶିକ୍ଷା ପାଇଁ ଓଡ଼ିଶାର ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, କଳା ପାଇଁ ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ରଙ୍କ ନାମ ପଦ୍ମଶ୍ରୀ ପୁରସ୍କାର ଲାଗି ଘୋଷଣା କରାଯାଇଛି। ଗଣତନ୍ତ୍ର ଦିବସ ଅବସରରେ ପୁଲିସ, ଅଗ୍ନିଶମ, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ସେବାର ମୋଟ 982 ଜଣ କର୍ମଚାରୀଙ୍କୁ ସାହସିକତା ଏବଂ ସେବା ପଦକ ପାଇଁ ମନୋନୀତ କରାଯାଇଛି। ଏଥିରେ ଓଡ଼ିଶାର ମୋଟ 4 ଜଣଙ୍କୁ ସାହସିକତା ପଦକ, 2 ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ପଦକ ଏବଂ 11 ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଶିଳ୍ପ ଏବଂ ଷ୍ଟାର୍ଟଅପ୍ ଉଦ୍ୟୋଗ ସହ ଜଡ଼ିତ ଯୁବବର୍ଗଙ୍କୁ ଗୁଣବତ୍ତା ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେଇଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରି ଶ୍ରୀ ମୋଦି ଉତ୍ପାଦିତ ହେଉଥିବା ସାମଗ୍ରୀଗୁଡ଼ିକର ଗୁଣବତ୍ତାକୁ ଉନ୍ନତ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। 2016 ଜାନୁଆରୀ ମାସରେ ଦେଶରେ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଆରମ୍ଭ ହୋଇଥିଲା। ଭାରତ ଆଜି ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଲଟିଛି।
इस अद्भुत जर्नी के हीरो हमारे युवा साथी हैं। अपने कंफर्ट जोन से बाहर निकलकर उन्होंने जो इनोवेशन किए वो इतिहास में दर्ज हो रहे हैं। भारत में आज दुनिया का 3रा सबसे बड़ा स्टार्टअप इकोसिस्टम बन चुका है। ये स्टार्टअप्स लीक से हटके हैं। आज वे ऐसे सेक्टर्स में काम कर रहे हैं जिनके बारे में 10 साल पहले तक कल्पना भी नहीं की जा सकती थी।
ଶ୍ରୀ ମୋଦି କହିଛନ୍ତି ମତଦାତା ଗଣତନ୍ତ୍ରର ଆତ୍ମା। ପ୍ରଥମ ଥର ପାଇଁ ଭୋଟର ତାଲିକାରେ ସାମିଲ ହୋଇଥିବା ଯୁବବର୍ଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାଦ୍ୱାରା ମତଦାନ ପାଇଁ ସଚେତନତା ବୃଦ୍ଧି ପାଇବା ସହ ଭୋଟର ହେବାର ଗୁରୁତ୍ୱପୂର୍ଣ୍ଣ ଭାବନାକୁ ପ୍ରତିଫଳନ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଆସନ୍ତାକାଲି ଦେଶ ଗଣତନ୍ତ୍ର ଦିବସ ପାଳନ କରିବ। ଏହି ଦିନ ହିଁ ସମ୍ଭିଧାନ କାର୍ଯ୍ୟକାରୀ ହୋଇଥିଲା। ସମ୍ଭିଧାନର ପ୍ରତିଷ୍ଠାତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ଏହା ହେଉଛି ଏକ ବିଶେଷ ଦିବସ। ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ ଏଆଇ ଇମ୍ପାକ୍ଟ ସମ୍ମିଳନୀ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତର ପ୍ରଗତି ଏବଂ ସଫଳତାକୁ ବିଶ୍ୱସ୍ତରରେ ପ୍ରତିପାଦନ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଷୋଡ଼ଶ ଜାତୀୟ ମତଦାତା ଦିବସ ଆଜି ଦେଶବ୍ୟାପୀ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ମୋ ଭାରତ ମୋ ଭୋଟ୍, ଭାରତୀୟ ଗଣତନ୍ତ୍ରର କେନ୍ଦ୍ରରେ ନାଗରିକ। ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆଜି ନୂଆଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ମତଦାନ କେବଳ ଏକ ରାଜନୈତିକ ଅଭିବ୍ୟକ୍ତି ନୁହେଁ ବରଂ ଦେଶର ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ପ୍ରତି ନାଗରିକଙ୍କ ବିଶ୍ୱାସର ପ୍ରତିଫଳନ। ଏହି ଅବସରରେ ରାଷ୍ଟ୍ରପତି ନୂତନ ଭାବେ ପଞ୍ଜିକୃତ ଯୁବ ଭୋଟରମାନଙ୍କୁ ଭୋଟର ଫଟୋ ପରିଚୟ ପତ୍ର ପ୍ରଦାନ କରିଥିଲେ। ଭୋଟର ଶିକ୍ଷା ସଚେତନତା ଉପରେ ଉତ୍କୃଷ୍ଟତା ପ୍ରତିପାଦନ କରିଥିବାରୁ ଗତବର୍ଷ ପାଇଁ ନୂଆଦିଲ୍ଲୀ ଆକାଶବାଣୀ ସମ୍ଭାଦ ସେବା ବିଭାଗକୁ ବୈଦ୍ୟୁତିକ ରେଡିଓ ବର୍ଗରେ ପୁରସ୍କୃତ କରାଯାଇଛି। ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆଜି ଏକ ପଦଯାତ୍ରାର ମଧ୍ୟ ଆୟୋଜନ କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଜାତୀୟ ମତଦାତା ଦିବସ ପାଳନ କରାଯାଉଛି। ବରଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଏହି ଅବସରରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦୁଝରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଣତନ୍ତ୍ରରେ ମତଦାନର ଗୁରୁତ୍ୱ ସମ୍ପର୍କରେ ଆଲୋଚନା ହୋଇଥିଲା। କେନ୍ଦ୍ରାପଡ଼ାଠାରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ସୁଦୃଢ଼ ଗଣତନ୍ତ୍ର ଗଠନରେ ଯୁବପିଢ଼ିଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ବୌଦ୍ଧ ଜିଲ୍ଲାରେ ମତଦାତାମାନଙ୍କ ସକ୍ରିୟ ଅଂଶଗ୍ରହଣ ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ଜିଲ୍ଲାରେ ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହେବା ସହ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ନୂଆପଡ଼ା ଉପନିର୍ବାଚନ ସୁପରିଚାଳନା ପାଇଁ ଏହି ଅବସରରେ ସମ୍ମାନିତ ହୋଇଛନ୍ତି। ଯାଜପୁରରେ ଜିଲ୍ଲାପାଳ ଅମ୍ବର କୁମାର କର ସଚେତନତା ଶୋଭାଯାତ୍ରାକୁ ଉଦ୍ଘାଟନ କରିଥିଲେ। ଦେବଗଡ଼ ଜିଲ୍ଲାରେ ଆୟୋଜିତ ସଚେତନତା ରଥ ଓ ଶୋଭାଯାତ୍ରା କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଅବସରରେ ନୂତନ ଯୁବ ଭୋଟରଙ୍କୁ ଭୋଟର ପରିଚୟପତ୍ର ପ୍ରଦାନ କରାଯାଇଥିଲା। ରାୟଗଡ଼ାରେ ଭୋଟର ଦିବସ ଉପଲକ୍ଷେ ଉପଜିଲ୍ଲାପାଳ ରମେଶ କୁମାର ଜେନା ନୂତନ ଭୋଟରମାନଙ୍କୁ ପରିଚୟପତ୍ର ପ୍ରଦାନ ସହ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ପାନ ମସଲା ଗୁଟ୍ଖା ଖଇନୀ ଆଦି ନିଶାଦ୍ରବ୍ୟଗୁଡ଼ିକ ଉପରେ ସରକାରଙ୍କ ପକ୍ଷରୁ ପ୍ରତିବନ୍ଧକ ଲଗାଯିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସାଧାରଣ ଲୋକ ସରକାରଙ୍କର ନିଷେଧାଜ୍ଞା ପାଳନ କରି ସୁସ୍ଥ ଓ ତମାଖୁମୁକ୍ତ ଓଡ଼ିଶା ଗଠନ କରିବାରେ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ବିଜ୍ଞପ୍ତିରେ କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି କୋରାପୁଟ ଜିଲ୍ଲାର ଲମତାପୁର ବ୍ଲକର ଲୁଗୁମ ଗ୍ରାମରେ ଏକ ପାୱାରଗ୍ରିଡ୍ ସବ୍ଷ୍ଟେସନ ଏବଂ ପଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତରେ ଏକ ବିଦ୍ୟୁତ୍ ସବ୍ଷ୍ଟେସନର ଭୂମିପୂଜନ କରିଛନ୍ତି। ସୀମାନ୍ତ ଅଞ୍ଚଳ କୋଟିଆର ଜନସାଧାରଣଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ପାଇଁ ରାଜ୍ୟ ସରକାର ସମସ୍ତ ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆଭାସୀ ଜରିଆରେ ତାଳଚେର ଅନୁଗୁଳ ରୋଡ୍ରେ ନିର୍ମିତ ଘଣ୍ଟପଡ଼ା ରେଳ ଓଭରବ୍ରିଜ୍ର ଲୋକାର୍ପଣ କରିଛନ୍ତି। 43 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଫ୍ଲାଏଓଭର ବ୍ରିଜ୍ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଟ୍ରାଫିକ୍ ସମସ୍ୟାର ସମାଧାନ କରିବା ସହ ବିକାଶର ଗତିକୁ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ମାଲକାନଗିରିଠାରେ ଆଜି ବରିଷ୍ଠ ଅଧିକାରୀମାନଙ୍କ ସହିତ ସରକାରଙ୍କ ପକ୍ଷରୁ ନିଆଯାଉଥିବା ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିଛନ୍ତି। ପବିତ୍ର ମାଘ ସପ୍ତମୀ ଅବସରରେ କୋଣାର୍କ ଚନ୍ଦ୍ରଭାଗାଠାରେ ଆଜି ଶ୍ରଦ୍ଧାଳୁମାନେ ଆସ୍ଥାର ବୁଡ଼ ପକାଇଛନ୍ତି। ଭୁବନେଶ୍ୱର ଖଣ୍ଡଗିରିଠାରେ ଆଜିଠାରୁ କୁମ୍ଭମେଳା ଆରମ୍ଭ ହୋଇଛି। ସୁବର୍ଣ୍ଣପୁର ସହରର ଗାନ୍ଧିପଡ଼ିଆଠାରେ ଚାଲିଥିବା 37ତମ ସର୍ବଭାରତୀୟ ଲାଲମଣି କ୍ରିକେଟ୍ କପ୍ 2026ର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ରେ ଆଜି ଏମ୍ଏମ୍ସିସି ସମ୍ବଲପୁର ଦଳ ନବଜୀବନ କ୍ରିକେଟ୍ କ୍ଲବ୍ ସୁନ୍ଦରଗଡ଼କୁ 64 ରନ୍ରେ ପରାସ୍ତ କରି ଫାଇନାଲ୍କୁ ଉନ୍ନୀତ ହୋଇଛି। ଆସନ୍ତାକାଲିର ଫାଇନାଲ୍ ମ୍ୟାଚ୍ରେ ବାପୁଜୀ କ୍ରିକେଟ୍ କ୍ଲବ୍ ଭୁବନେଶ୍ୱର ଏବଂ ଏମ୍ଏମ୍ସିସି ସମ୍ବଲପୁର ମଧ୍ୟରେ ଖେଳାଯିବ। ବୌଦ୍ଧ ଜିଲ୍ଲା ତିଲେଶ୍ୱରଠାରେ ଚାଲିଥିବା ଫୁଟବଲ୍ ମ୍ୟାଚ୍ରେ ଆଜି ସୁନ୍ଦରଗଡ଼ ଦଳ 3-0ରେ ସୋନପୁରକୁ ହରାଇ ପ୍ରଥମ ସେମିଫାଇନାଲରେ ପ୍ରବେଶ କରିଛି। ଆସନ୍ତାକାଲି ଆଫ୍ରିକା 11 ଓ ସୁନ୍ଦରଗଡ଼ ଦଳ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍ ଖେଳାଯିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଦେଶ ଆସନ୍ତାକାଲି ପାଳନ କରିବ 77ତମ ଗଣତନ୍ତ୍ର ଦିବସ। ଆଉ କିଛି ସମୟ ମଧ୍ୟରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ ରାଷ୍ଟ୍ରପତି। ଶିଳ୍ପ ଓ ଷ୍ଟାର୍ଟଅପ୍ ଉଦ୍ୟୋଗ ସହ ଜଡ଼ିତ ଯୁବବର୍ଗଙ୍କୁ ଗୁଣବତ୍ତା ଉପରେ ଗୁରୁତ୍ୱ ଦେବାକୁ ଆକାଶବାଣୀର ମନ୍ କି ବାତ୍ରେ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ପାଇଁ ଘୋଷଣା ହେଲା ପଦ୍ମ ପୁରସ୍କାର। ଓଡ଼ିଶାରୁ 4 ଜଣ ମନୋନୀତ, ରାଜ୍ୟର 4 ଜଣଙ୍କୁ ସାହସିକତା ପଦକ, ବିଶିଷ୍ଟ ସେବା ପାଇଁ 2 ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ ଏବଂ 37ତମ ସର୍ବଭାରତୀୟ ଲାଲମଣି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆସନ୍ତାକାଲି ସମ୍ବଲପୁର ଏବଂ ଭୁବନେଶ୍ୱର ମଧ୍ୟରେ ହେବ ଫାଇନାଲ୍ ମ୍ୟାଚ୍। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।